ନମସ୍କାର, ମୋ ନାଁ ଅଞ୍ଜଳି ଜେନା, 21 ନମ୍ବର ୱାର୍ଡ ନିରାଙ୍କରି ନଗରରୁ ମୁଁ କହୁଛି। ଆମର 21 ନମ୍ବର ୱାର୍ଡଟା ଶିକ୍ଷା ତରଫରୁ ତାକୁ ମଡେଲ ୱାର୍ଡ ପାଇଁ ଘୋଷଣା କରାଯାଇଛି। ଆମର ଏଠି ବର୍ଡର ATM ବସିଛି, ତା ସହିତ ଆମର ସ୍କୁଲ ମାନଙ୍କରେ ପିଲାମାନଙ୍କ ପାଇଁ ମାନେ ସ୍ୱଚ୍ଛ ପାଣିର ବ୍ୟବସ୍ଥା ବି ରହିଛି। ତାପରେ ଆମର ଡିଜାବଲ ପର୍ସନଙ୍କ ପାଇଁ ସାଇନ୍ ବୋର୍ଡ ବି ଲାଗିଛି। ଆମେ ସବୁ ପ୍ରକାର ସୁବିଧା ଆମକୁ ଦିଆହେଇଛି, ସେଇଥିପାଇଁ ଆମେ ସି4କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛୁ। ଥ୍ୟାଙ୍କ ୟୁ।